ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ରାଜ୍ୟରେ ଶିକ୍ଷାର ବିକାଶ ପାଇଁ 35,536 କୋଟି ଟଙ୍କା ପାଣ୍ଠି ବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତକାଲି 16,009 ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି, ଏହାକୁ ଆହୁରି ଆଧୁନିକ ଓ ଉନ୍ନତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ସେ ଶିକ୍ଷକତାକୁ ପେଶା ନୁହେଁ, ନିଶା ଭାବେ ଗ୍ରହଣ କରିବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆଗାମୀ ଦିନରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିକଶିତ ଓଡ଼ିଶା ଓ ଭାରତର ମୁଖ୍ୟ ସୂତ୍ରଧର ହେବେ। ସମାଜକୁ ସଶକ୍ତ କରିବା ଦିଗରେ ଶିକ୍ଷକଙ୍କ ଗୁରୁଦାୟିତ୍ୱ ରହିଛି। ଆଗାମୀ 25 ବର୍ଷ ମଧ୍ୟରେ ଶିକ୍ଷା ଓ ଜ୍ଞାନର ବୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟରେ 9,200 କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏହା ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖାଯାଇଛି। ପତ୍ର ଅନୁସାରେ ସହକାରୀ ଶିକ୍ଷକ ଗ୍ରେଡ୍ ଲେବଲ୍ 5 ପ୍ରାଥମିକ କ୍ୟାଡରଭୁକ୍ତ କରାଯାଇ ଶିକ୍ଷକମାନଙ୍କୁ ନିୟମିତ କରାଯିବ। ନିରବଚ୍ଛିନ୍ନ ଭାବେ 6 ବର୍ଷ ଚାକିରି କରିଥିବେ ଏବଂ ସେମାନଙ୍କ ଶିକ୍ଷାଦାନରେ ସରକାର ସନ୍ତୁଷ୍ଟ ଥିବା ଶିକ୍ଷକମାନଙ୍କୁ ନିୟମିତ କରାଯିବ। ଶିକ୍ଷକମାନଙ୍କୁ ନିୟମିତ ପତ୍ର ଦେବା ପୂର୍ବରୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ତାଲିମ ପ୍ରମାଣପତ୍ର ଏବଂ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ଦାଖଲ କରିବାକୁ କୁହାଯାଇଛି। ରାଜ୍ୟ ସରକାର ଆଳୁ ମିଶନର ଅବଧିକୁ ଆଉ 3 ବର୍ଷ ବୃଦ୍ଧି କରିଛନ୍ତି। ଏଥିସହ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ବିହନ ଆମଦାନୀ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବ। ଏହାସହ ସବୁ ସବ୍ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଉନ୍ନତମାନର ସଡ଼କ ନିର୍ମାଣ ସହ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଓଡ଼ିଶା ରାଜ୍ୟ ସଡ଼କ ନୀତି 2024 ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ ଭିଭିଭୂମିର ସୁଦୃଢ଼ୀକରଣ, ରକ୍ଷଣାବେକ୍ଷଣ, ସଡ଼କ ସୁରକ୍ଷା ସୁନିଶ୍ଚିତ କରିବା ଆଦି ସମ୍ପର୍କରେ ଓଡ଼ିଶା ରାଜ୍ୟ ସଡ଼କ ନୀତିର ଆବଶ୍ୟକତା ନେଇ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ଗ୍ରୁପ୍ ଏ ଏବଂ ଗ୍ରୁପ୍ ବି ବର୍ଗର କର୍ମଚାରୀମାନେ ନିୟମିତ ଚାକିରିର ସର୍ବନିମ୍ନ 5 ବର୍ଷ ପୂରଣ କଲେ ଚାରିଚକିଆ ଇ ଯାନ ଇଭି ଅଗ୍ରିମ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଦୁଇଚକିଆ ଇଭି ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ଏନେଇ ସ୍ୱଷ୍ଟୀକରଣ ଜାରି କରାଯାଇଛି। ଯେଉଁ କର୍ମଚାରୀମାନେ ଦୁଇଚକିଆ ଓ ଚାରିଚକିଆ ଇଭି ପାଇଁ ଅଗ୍ରିମ ପାଇଛନ୍ତି ଏବଂ ପ୍ରିନ୍ସିପାଲ୍ ଏକାଉଣ୍ଟାଣ୍ଟ ଜେନେରାଲ୍ଙ୍କଠାରୁ ନୋ ଡ୍ୟୁ ପ୍ରମାଣପତ୍ର ପାଇ ନାହାନ୍ତି ସେମାନେ ଏହି ସୁବିଧାରୁ ବଞ୍ଚିତ ହେବେ। ଅଗ୍ରିମ ପାଇବାକୁ ହେଲେ 2 ଜଣ ନିୟମିତ ସରକାରୀ କର୍ମଚାରୀଙ୍କଠାରୁ ପ୍ରାପ୍ତ ସିଉରିଟି ବଣ୍ଡ ଏବଂ ପ୍ରାନ୍ ଆଲଟ୍ମେଣ୍ଟ ଦାଖଲ ବାଧ୍ୟତାମୂଳକ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ 60 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କ ଯତ୍ନ ନେବା ପାଇଁ ସରକାର 3 ମାସିଆ ପ୍ରଶିକ୍ଷଣ ପ୍ରଦାନ କରିବେ। କର୍ମନିଯୁକ୍ତି ଅନ୍ୱେଷଣରେ ଥିବା ଯୁବତୀ ଓ ମହିଳାମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷାର୍ଥୀଙ୍କ ବୟସ 18 ବର୍ଷରୁ 38 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଓ 10ମ ପାସ୍ ଜରୁରୀ। କେନ୍ଦ୍ର ସରକାରଙ୍କ ଏନ୍ଆଇଏସ୍ଡି ମାର୍ଗଦର୍ଶିକା ଅନୁସାରେ ଏହି ପ୍ରଶିକ୍ଷଣ ଦିଆଯିବ। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସଂକଳ୍ପନାମା ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଅଟଳ ବୟୋ ଅଭ୍ୟୁଦୟ ଯୋଜନା ଓ ରାଜ୍ୟ ସରକାରଙ୍କ ଅବଦାନ ଯୋଜନା ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯିବ। 1990 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ତଥା ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କୁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନିମନ୍ତେ ସେପ୍ଟେମ୍ବର 30 ତାରିଖରେ ଆବେଦନ କରିଥିଲେ। ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ଆଜିଠାରୁ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ। ଏହି ପ୍ରକ୍ରିୟା 11 ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ହବିଷ୍ୟାଳି ଯୋଜନାରେ 2,500 ଜଣଙ୍କୁ ପଞ୍ଜିକରଣ କରାଯିବ। ଏହି ଯୋଜନାରେ ନାମ ପଞ୍ଜିକରଣ କରିବାକୁ ଥିବା ହବିଷ୍ୟାଳିମାନେ ଇ ଡିଷ୍ଟ୍ରିକ୍ଟ .odisha.gov.in ୱେବ୍ସାଇଟ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ନବରାତ୍ରିର ଚତୁର୍ଥ ଦିବସରେ ଆଜି ବିଭିନ୍ନ ଶକ୍ତିପୀଠରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ କୁଶମାଣ୍ଡା ବେଶ ଅନୁଷ୍ଠିତ ହେଉଛି। ଦେବୀ କୁଶମାଣ୍ଡା ହେଉଛନ୍ତି ତେଜ ଓ ପ୍ରତାପର ସ୍ୱରୂପ। ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ନିର୍ଗତ ହେଉଥିବା ତେଜର ସୃଷ୍ଟିକାରୀ ଦେବୀ କୁଶମାଣ୍ଡା ବୋଲି ବିଶ୍ୱାସ କରାଯାଏ। ଐତିହାସିକ କଟକ ବାଲିଯାତ୍ରା ପାଇଁ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ପଞ୍ଜିକରଣ ପ୍ରକ୍ରିୟାକୁ ଇ ପେମେଣ୍ଟ ଜରିଆରେ କରିବାକୁ ନିଷ୍ପଭି ନିଆଯାଇଛି। ଚଳିତ ବର୍ଷ ମଧ୍ୟ ପୃଷ୍ଠପୋଷକଙ୍କୁ ପଞ୍ଜିକରଣ ପ୍ରକ୍ରିୟାରେ ପ୍ରାଧାନ୍ୟ ଦିଆଯାଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।